ବିଶିଷ୍ଟ ପ୍ରାବନ୍ଧିକ ଉଦୟନାଥ ଷଡ଼ଙ୍ଗୀଙ୍କ ଏକ ଅତି ପରିଚିତ ରଚନା ରୋଗୀ ସେବା। ଗାଁ ଚାଟଶାଳୀର ଛାତ୍ର ସାନ ପିଲା, ତେଣୁ ରାତିରେ ବାପାଙ୍କ ପାଖରେ ଶୋଉଥିଲି। ଚାଟଶାଳୀରୁ ଆସି ଦେଖିଲି ବାପା ଦାଣ୍ଡପିଣ୍ଡାରେ ତଳେ ଶୋଇଛନ୍ତି, ତାଙ୍କ ପାଦରୁ ରକ୍ତ ବୋହିଯାଉଛି, ମାଟିପିଣ୍ଡା ରକ୍ତରେ କାଦୁଅ ଭଳି ହୋଇଗଲାଣି। ବୋଉ ଘର ଭିତରେ, ଭାଇନା ଦୁହେଁ ବୋଧହୁଏ ନାହାନ୍ତି। ବହିଶିଲଟ ସେଇଠି ରଖିଦେଇ ତାଙ୍କ ପାଦ ପାଖରେ ବସିପଡ଼ିଲି। ରକ୍ତ ଦେଖି ଦେହ ଝିମ୍ଝିମ୍ ହୋଇଗଲାଣି, ତଥାପି କାନ୍ଧରେ ଥିବା ଗାମୁଛା ଚଉତାଇ ଗୋଡ଼ରେ ଭିଡ଼ି ବାନ୍ଧିଦେଲି। ଗାମୁଛା ରକ୍ତ ହୋଇଗଲା, ଅଳ୍ପ ସମୟ ପରେ ଦେଖିଲି ରକ୍ତ ବୋହିବା ବନ୍ଦ ହୋଇଗଲାଣି। ଘର ଭିତରୁ ବୋଉ ବାହାରି ଆସି ଅବସ୍ଥା ଦେଖିଲା, ଉଭୟ ଧରାଧରି କରି ତାଙ୍କୁ ନେଇ ଘର ଭିତରେ ଶୁଆଇଦେଲୁ। ବାପା ବାଡ଼ି ଭିତରେ କ'ଣ କାମ କରୁଥିଲେ, ଗୋଟାଏ ଭଙ୍ଗା କାଚ ପାଦରେ ପଶିଯାଇ ଏ ଦଶା ଘଟିଅଛି। ଡାକ୍ତରଖାନା ଦୂରରେ, ଗ୍ରାମର କୌଣସି ଲୋକ ଡାକ୍ତରଖାନା ସହିତ ସେତେ ପରିଚିତ ନୁହନ୍ତି। ସମସ୍ତଙ୍କର ଧାରଣା କେବଳ କଟାକଟି କରିବା ହିଁ ଡାକ୍ତରମାନଙ୍କର କାମ, କୌଣସି ପ୍ରକାର ରୋଗ ବୈରାଗ ହେଲେ କେହି ଡାକ୍ତରଙ୍କର ନାଁ ଧରନ୍ତି ନାହିଁ। ଗାଁରେ ଜଣେ ବୈଦ୍ୟ ଥାନ୍ତି, ଜ୍ୱର କାଶ ଝାଡ଼ା ପ୍ରଭୃତି ରୋଗ ପାଇଁ ଔଷଧ ଦିଅନ୍ତି। ଅଧିକାଂଶ ସମୟରେ ତାଙ୍କ ଦୁଆରେ ଭିଡ଼ ଜମିଥାଏ, କେଉଁ ରୋଗ ପାଇଁ କେଜାଣି। ସମୟ ସମୟରେ ପିଲାମାନଙ୍କର ପିଠି ପାଖ ବେକରେ ସେ ଚଡ଼ୁ ଦିଅନ୍ତି, ଗୋଟାଏ ଲୁହା ତତାଇ ମାଡ଼ି ଦିଅନ୍ତି, ଘା ହୁଏ, ତାହା ଶୁଖିବାକୁ କେତେ ଦିନ ଲାଗିଯାଏ। ସେଥିପାଇଁ ପିଲାଏ ତାଙ୍କୁ ଦେଖିଲେ ଡରନ୍ତି, ପାଖକୁ ଯିବାକୁ ସାହସ କରନ୍ତି ନାହିଁ। ଭାଇନା ନାହାନ୍ତି, ବାପାଙ୍କର ଦଶା ଏପରି। ବାଧ୍ୟ ହୋଇ ବୈଦ୍ୟଙ୍କ ଘରକୁ ଗଲି। ବାପାଙ୍କ କଥା ଶୁଣି ବୈଦ୍ୟ ସଙ୍ଗେ ସଙ୍ଗେ ଆସିଲେ, ଗୁଡ଼ିଏ କ'ଣ ପତର ଛେଚି କଟା ଘାରେ ପୁରାଇ ଦେଇ ଆଉ ଖଣ୍ଡିଏ କନାରେ ଜୋରରେ ଭିଡ଼ି ବାନ୍ଧିଦେଲେ। ରାତିରେ ଶୋଇଛି, ଉହ୍ ଆହ୍ ଶବ୍ଦ ଶୁଣି ଉଠି ବସିଲି, ଦେଖିଲି ବାପା ସେ ଗୋଡ଼କୁ ଆଉଁସୁଛନ୍ତି। ମୁହଁ ବିକୃତିରୁ ଯନ୍ତ୍ରଣା ଯେ ବେଶୀ ହେଉଛି ତାହା ଜାଣିପାରିଲି। ପାଦ ପାଖରେ ବସି ପାଦ ଆଉଁସିଲି, ବୋଧହୁଏ ଟିକେ ଆରାମ ଲାଗିଲା। ସେ ଘୁଙ୍ଗୁଣି ମାରିଲେ, ମୁଁ ସେହିପରି ବସି ରହି ପାଦ ପାଖରେ ହାତ ବୁଲାଉଥାଏ। ପାହନ୍ତା ପହରକୁ ନିଦ ଭାଙ୍ଗିଗଲା, ଦେଖିଲେ ରାତିଯାକ ବସି ରହି ପାଦ ଆଉଁସି ଦେଉଛି। କୋଳ ପାଖକୁ ଟାଣି ନେଲେ, ମୁଣ୍ଡ ଓ ପିଠିରେ ହାତ ବୁଲାଇ ଆଦର କରି କହିଲେ, ଯା ଶୋଇପଡ଼। ପରଦିନ ଦୂରରେ ଥାଇ ଶୁଣିଲି ବୋଉକୁ କହୁଛନ୍ତି, ପିଲାଟା କାଲି ରାତିରେ ଜମା ଶୋଇନାହିଁ। ଖୁସି ଲାଗିଲା। ପ୍ରତିଦିନ ବୈଦ୍ୟଙ୍କଠାରୁ ଔଷଧ ଆଣି ଲଗାଇ ଦିଏ, ଯତ୍ନରେ କନା ବାନ୍ଧେ। ଦେଖିଲି ବୈଦ୍ୟ କଅଁଳ ଦୁବଘାସ କିଛି ଛିଡ଼ାଇ ଆଣି ତାକୁ ଛେଚି ଗୋଟିଏ ପତ୍ର ପୁଡ଼ିଆରେ ମୋ ହାତରେ ଦେଉଛନ୍ତି। ପରଦିନ ଆଉ ବୈଦ୍ୟଙ୍କ ପାଖକୁ ଗଲି ନାହିଁ, ବାଡ଼ି ଭିତରୁ ଦୁବଘାସ ଆଣି ଭଲ ରୂପେ ଛେଚି ଘାରେ ବାନ୍ଧିଦେଲି। ପ୍ରାୟ 15 ଦିନ ପରେ ଘା ଶୁଖିଗଲା। ପରେ ଶ୍ରେଣୀରେ ପାଠ୍ୟ ସ୍ୱାସ୍ଥ୍ୟ ରକ୍ଷା ବହିରେ ପଢ଼ିଥିଲି, କଟା ଘାରେ ଦୁବ ଛେଚି କିମ୍ବା ପାଟିରେ ଚୋବାଇ ଲଗାଇଦେଲେ ରକ୍ତ ବୋହିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ, ଘା ମଧ୍ୟ ଶୀଘ୍ର ଶୁଖିଯିବ। 15 ଦିନ ପରେ ପାଦର ଘା ଭଲ ହେଲା, କିନ୍ତୁ ମୋର ଗୋଡ଼ ଆଉଁସି ଦେବାର ଅଭ୍ୟାସ ରହିଗଲା। ପ୍ରତିଦିନ କିଛି ସମୟ ବାପାଙ୍କର ଗୋଡ଼ ପିଠି ଅଣ୍ଟା ଚିପି ଦେଲା ପରେ ମୁଁ ଶୋଇପଡ଼େ। ଘରେ ରହିଥିବା ପର୍ଯ୍ୟନ୍ତ ଏହା ମୋର ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଯାଇଥିଲା। ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପଢ଼ାପଢ଼ି କଲାବେଳେ ଅନ୍ତତଃ ଘଣ୍ଟାଏ ସମୟ ଏଥିରେ ଯାଉଥିଲା, ତାଙ୍କର ବାରମ୍ବାର ବାରଣ ସତ୍ତ୍ୱେ। 1927 ମାଟ୍ରିକୁଲେସନ ପରୀକ୍ଷା ପରେ ଘରେ ଆସି ରହିଥିଲି। ସେହି ସମୟରେ 72 ବର୍ଷ ବୟସରେ ବାପାଙ୍କର ପରଲୋକ ହେଲା। 10-12 ଦିନ ଶଯ୍ୟାଶାୟୀ ଥିଲେ, ଗ୍ରହଣୀ ଝାଡ଼ା। ରାତିଦିନ ପାଖରେ ବସି ରହି ସେବା ଶୁଶ୍ରୂଷା କଲି, ଡାକ୍ତର ଡାକିବାକୁ ଅନୁରୋଧ କଲି, ବାରମ୍ବାର ବାରଣ କଲେ। ସବୁଥର କପାଳରେ ହାତ ମାରି କହନ୍ତି, ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ। ବୈଦ୍ୟଙ୍କଠାରୁ ଔଷଧ ଆଣିଲି, ଖାଇଲେ ନାହିଁ। ସତ୍ୟବାଦୀ ସ୍କୁଲରେ ରୋଗୀ ସେବା କରିବା ତାଲିମ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗାଇଲି। ଘନ ଘନ ବିଛଣା ଚାଦର ମଇଳା ହୋଇଯାଉଥାଏ, ପାଖରେ ଆଉ ଗୋଟିଏ ବିଛଣା କରି ତାଙ୍କୁ ସେଠାକୁ ଉଠାଇ ଆଣେ, ମଇଳା ବିଛଣା ସଫା କରିଦିଏ। କ୍ଷୀଣ ଶରୀର, କାଖ ପାଖରେ ଓ ଅଣ୍ଟାରେ ହାତ ଦେଇ ଉଠାଇ ଆଣିବାକୁ ଅସୁବିଧା ହୁଏ ନାହିଁ। ଦିନଯାକ ତ ପାଖରେ ବସି ରହେ, ରାତି ତମାମ ମଧ୍ୟ ଜଗିବାକୁ ପଡ଼େ। ବୋଉ କି ଭାଇନା ରାତିରେ ସମୟ ସମୟରେ ମୋତେ ଉଠାଇ ଦେଇ ପାଖରେ ବସନ୍ତି, ଏଣେ ମୋ ଆଖିକୁ ନିଦ ହୁଏ ନାହିଁ। ତେଣେ ବାପାଙ୍କର ଟିକିଏ ନିଦ ଭାଙ୍ଗିଗଲେ ଆଗ ଖୋଜନ୍ତି ମୋତେ। ଶେଷ 3 ଦିନ ଅଚୈତନ୍ୟ ଅବସ୍ଥାରେ ପଡ଼ି ରହିଲେ, ଯେତେବେଳେ ଟିକିଏ ଚେତନା ଆସେ ଅତି ଆଦରରେ ମୋ ମୁହଁ ପିଠିରେ ହାତ ବୁଲାଇ ଆଣନ୍ତି, ସ୍ନେହପୂର୍ଣ୍ଣ ଚକ୍ଷୁରେ ଚାହିଁ ରହନ୍ତି। ବର୍ତ୍ତମାନ ମଧ୍ୟ ସେହି ବର୍ଣ୍ଣନାକୁ ରୂପ ଦେଲାବେଳେ ସେ ସ୍ନେହପୂର୍ଣ୍ଣ ଢଳ ଢଳ ମୁହଁ ଆଖି ଆଗରେ ନାଚିଗଲା ଭଳି ଜଣାପଡ଼ୁଛି। ଯଦି ଚିତ୍ରକର ହୋଇଥାନ୍ତି ତେବେ ତାର ଗୋଟିଏ ଅପରୂପ ଛବି ଆଙ୍କି ଦେଇପାରନ୍ତି। ଏତିକିବେଳେ ବୋଉ କଥା ମନେ ପଡ଼ୁଛି, ବାପାଙ୍କର ଦେହତ୍ୟାଗର 5 ବର୍ଷ ପରେ ମାଆ ଛଉଣ୍ଡ ହୋଇଥିଲି, ସେତେବେଳକୁ ଦତ୍ତ ପ୍ରେସରେ ଚାକିରି କଲେଣି। ଦୁଇ ତିନି ମାସରେ ଥରେ ଗାଁକୁ ଯାଏ। ଦୁଇ ତିନି ଦିନ ମାତ୍ର ରହି କାର୍ଯ୍ୟକ୍ଷେତ୍ରକୁ ଫେରିଆସେ। ମନରେ ଖେଳେ ଶୀଘ୍ର ନଗଲେ ପ୍ରେସ୍ କାମରେ ଅସୁବିଧା ହେଉଥିବ। ମାସକ ଆଗରୁ ଘରକୁ ଫେରିଥାଏ, ତଥାପି କେଜାଣି କାହିଁକି ଘରକୁ ଯିବାକୁ ମନ ହେଲା। ପାଠ୍ୟପୁସ୍ତକ ଛାପା ଚାଲିଥାଏ, କାମର ଭିଡ଼, ମାଲିକ ମନା କରୁଥାନ୍ତି। ଦିନକ ପରେ ଚାଲି ଆସିବି କହି ଦୁଇଟା ବେଳର ବସ୍ ଧରିଲି। ପାଞ୍ଚଟା ବେଳେ ଘରେ ପହଞ୍ଚିଲି। ପ୍ରଥମେ ଆଖି ପଡ଼ିଲା ବୋଉ ଉପରେ, ସେ ଦୁଆରେ ଶୋଇଛି। ଶୁଣିଲି ଖରାବେଳେ, ବୋଧହୁଏ ମୁଁ ଯେଉଁ ସମୟରେ ବସ୍ରେ ଚଢ଼ୁଥିଲି। ବାଡ଼ି ଭିତରେ ପଡ଼ିଗଲା ଆଉ ଉଠିପାରିଲା ନାହିଁ। ଭାଇନା ଟେକିଆଣି ଦୁଆରେ ଶୋଇଦେଇଛନ୍ତି। ଦେହରେ ହାତ ମାରି ଦେଖିଲି ତାତି ବହୁତ ବେଶୀ, 103 ଡିଗ୍ରୀ ପର୍ଯ୍ୟନ୍ତ ଜ୍ୱର, ଯନ୍ତ୍ରଣାରେ ଛଟପଟ ହେଉଛି। ମୁଣ୍ଡରେ ପାଣି ପଟିଦେଲି, ପାଖରେ ବସି ଗୋଡ଼ ହାତ ଘଷିଦେଲି। ତାତି ଟିକିଏ କମିଯିବାରୁ ବୋହୂମାନଙ୍କୁ ଡାକି ବରାଦ ଦେଲା, ପୁଅକୁ ଖାଇବାକୁ ଦିଅ। ଟିକିଏ ଆଶ୍ୱସ୍ତ ହେଲି, ଥରକୁ ଥର ଜିଦ୍ କରିବାରୁ ସେଇ ଶଯ୍ୟା ପାଖରେ ବସି ଖାଇଲି। ରାତିକୁ ସଂଜ୍ଞାହୀନ ହୋଇଗଲା। ଡାକ୍ତର ଆସି ଔଷଧ ବ୍ୟବସ୍ଥା କଲେ, ମାତ୍ର ଫଳ ବିଶେଷ କିଛି ହେଲା ନାହିଁ। ଦିନକ ପରେ ଟିକିଏ ପ୍ରକୃତିସ୍ଥ ହେଲା, ଆଖି ଫିଟାଇ ଚାହିଁଲା, ଦେଖିଲା ମୁଁ ପାଖରେ ବସି ପିଠି ଆଉଁସି ଦେଉଛି। ହାତ ହଲାଇ ପାଖକୁ ଡାକିଲା, ମୁହଁ ପାଖକୁ ଘୁଞ୍ଚି ଆସିଲି। ମୁଣ୍ଡରେ ହାତ ବୁଲା ବୁଲାଉ କାନ୍ଦି ପକାଇଲା, ଖନେଇ ଖନେଇ କହିଲା, ମୋ ଧନକୁ କିଏ ଆଣିଲା ଟି। ରାତିକୁ ବେଶ୍ ସୁସ୍ଥବୋଧ କଲା। ଡାକ୍ତର ଆଶ୍ୱାସନା ଦେଲେ ଔଷଧ କାଟୁ କରିଛି, ଆଉ ଅନ୍ତତଃ ଆଶଙ୍କା ନାହିଁ। ପରଦିନ ସକାଳେ ଟିକିଏ ପ୍ରଫୁଲ୍ଲ ଦେଖାଗଲା। ମୋ ଖାଇବା ବିଷୟରେ ଭାଉଜମାନଙ୍କୁ ନାନା ପ୍ରକାର ବରାଦ କଲା। ମନେ କଲି ଡାକ୍ତରଙ୍କର ଆଶ୍ୱାସନାବାଣୀ ସତ ହେବ। ଦିନକ ପାଇଁ କହି ଆସି 3 ଦିନ ହୋଇଗଲାଣି। ବୋଉକୁ ଅନୁମତି ମାଗିଲି, ଆଜି କଟକ ଯାଉଛି, 10-15 ଦିନ ପରେ ପୁଣି ଆସିବି। ଆଉ ଥରେ ମୋ ପିଠିରେ ହାତ ବୁଲାଇ ଦେଇ ଖନେଇ ଖନେଇ କହିଲା, ବାବାଟା ପରା ଆସିଛୁ ଯେତେବେଳେ ଆଉ 2ଟା ଦିନ ରହିଯା। ଅସ୍ପଷ୍ଟ ସ୍ୱରରେ ଗାଇଲା, ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ବଞ୍ଚିବି। ସେ ସ୍ନେହପୂର୍ଣ୍ଣ ଆଦେଶ ଭାଙ୍ଗି ପାରିଲେ ନାହିଁ। ପାଖରେ ବସି ରହିଲି, ବିଛଣାରେ ମଳମୂତ୍ର ତ୍ୟାଗ କରେ, ସଙ୍ଗେ ସଙ୍ଗେ ତାହା ସଫା କରି ବିଛଣା ଓ ଲୁଗା ବଦଳାଇ ଦିଏ। ରାତିକୁ ଅବସ୍ଥା ପୁଣି ଖରାପ ହେଲା। ପାହନ୍ତା ସମୟକୁ କହିଲା, ମୋତେ ଟିକେ ଦୁଆରକୁ ନେଇଯା, ଘର ଭିତରେ ଆଉ ସୁଖ ଲାଗୁନାହିଁ। ଦୁଆରେ ବିଛଣା କରି ଟେକିଆଣି ଶୁଆଇ ଦେଲି। ଥରେ ଆଖି ମେଲି ଚାହିଁଲା, ବଡ଼ ସ୍ନେହଭରା ଅର୍ଥାତ୍ କରୁଣା ସେ ଚାହାଣୀ। ହାତ ଉଠାଇବାକୁ ଚେଷ୍ଟା କଲା, ଉଠାଇ ପାରିଲା ନାହିଁ। ଜାଣିପାରି ମୁଁ ହାତକୁ ଧରି ଟେକିଦେବାକୁ ଚେଷ୍ଟା କଲି, ମୋ ହାତକୁ ମୁଠାଇ ଧରିଛି, ଆଖି ବୁଜି ହୋଇଗଲା, ସବୁ ଶେଷ। ଏବେ ମଧ୍ୟ ମୋର ଦୃଢ଼ ବିଶ୍ୱାସ, ମୋ ଜୀବନକାଳ ମଧ୍ୟରେ ସବୁ କାର୍ଯ୍ୟରେ ଏପରିକି ଏହି କଥାଗୁଡ଼ିକ ବର୍ଣ୍ଣନା କଲାବେଳେ ପିତାମାତାଙ୍କର ସେହି ଅନ୍ତିମ ଆଶୀର୍ବାଦ ହିଁ ତା ପଛରେ ପ୍ରେରଣା ଦେଉଅଛି। ଆପଦ ବିପଦ, ଦୁଃଖ ସୁଖ, ରୋଗ ଯନ୍ତ୍ରଣା ସବୁ ସମୟରେ ମୋତେ ସାନ୍ତ୍ୱନା ଦେଉଅଛି, ଦେହରେ ବଳ, ମନରେ ଶକ୍ତି ଦେଉଅଛି। ବହୁ ସେ ଯୁଗରେ ଅକ୍ଷର ମୋଡ଼ାଇ ନଥିବା ମଫସଲି ମହିଳା, କିନ୍ତୁ ତା'ର ସ୍ମରଣ ଶକ୍ତି ଅତି ପ୍ରଖର ଥିଲା। ଘରେ ତ ପ୍ରାୟ ପ୍ରତ୍ୟହ କୌଣସି ନା କୌଣସି ପୁରାଣ ପାଠ ହୁଏ, ସେ ସବୁଦିନ ଆଗ୍ରହରେ ଶୁଣେ, ବରଂ ତାରି ବରାଦରେ ହିଁ ଭାଇନା ପୁରାଣ ପାଠ କରନ୍ତି। ଥରେ ମାତ୍ର ଶୁଣି ସେ ସୁନ୍ଦର ଭାବରେ ବୁଝିଯାଏ। ଅନେକ ସମୟରେ ଅନ୍ୟାନ୍ୟ ଶ୍ରୋତା ଭାଇନା, ବାପା, କକେଇ ଇତ୍ୟାଦି ବୁଝିପାରନ୍ତି ନାହିଁ, ସେ ସମ୍ପର୍କରେ ଆଲୋଚନା ଯୁକ୍ତିତର୍କ ଚାଲେ, ଶେଷରେ ବୋଉର କଥା ହିଁ ଠିକ୍ ହୁଏ। 1922 ଅଳକାଶ୍ରମରେ ଆଖପାଖ କେତୋଟି ଗ୍ରାମରେ ଭୀଷଣ ହଇଜା ବ୍ୟାପିଗଲା। ସୁଦର୍ଶନ ପ୍ରହରାଜ, ମୋର ସୁଦୁରିଆ ନନା, ସାଇକେଲରେ ଗାଁ ଗାଁ ବୁଲି ରୋଗୀଙ୍କ ସେବାରେ ଲାଗିଗଲେ। ମୁଁ ତାଙ୍କର ବଡ଼ ଭକ୍ତ, ଘର ଘର ବୁଲି ରୋଗୀଙ୍କ ଅବସ୍ଥା ଦେଖୁ, ଡାକ୍ତରଖାନାରୁ ଔଷଧ ନେଇ ଖାଇବାକୁ ଦେଉ, ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରୁ, ସାନିଟାରୀ ଇନ୍ସପେକ୍ଟରଙ୍କୁ ଧରି କୂଅ ପୋଖରୀ ବିଶୋଧନ କରାଉ, ଅନେକ ସମୟରେ ଶାଗୁପାଣି ତିଆରି କରି ସଙ୍ଗରେ ନେଇଥାଉ। ଗରିବମାନଙ୍କର ତାହା ପଥି ହୁଏ। ଆଶ୍ରମରୁ ସକାଳୁ ବାହାରିଗଲେ ଦିନେ ଦିନେ ଫେରିବାକୁ ରାତି ବେଶୀ ହୋଇଯାଏ, କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦ ଥାଏ, ସନ୍ଧ୍ୟା ପୂର୍ବରୁ ଫେରିବ। ଆଶ୍ରମ ଭିତରକୁ ଯିବା ପୂର୍ବରୁ ଗୋଡ଼ ହାତ ଫିନାଇଲ୍ ପାଣିରେ ଧୋଇବ, ଗରମ ପାଣିରେ ଗାଧୋଇବ। ସୁଦର୍ଶନ ପ୍ରହରାଜ ଜଣେ ବଳିଷ୍ଠ, କର୍ମଠ ଓ ପରଦୁଃଖ କାତର ବ୍ୟକ୍ତି, କାମରେ ଲାଗି ପଡ଼ିଲେ ଭୋକ ଶୋଷ ଭୁଲିଯାଆନ୍ତି। ଶୀତ ବର୍ଷା ଜୁନ୍ ମାସର ଟାଣ ଖରା ତାଙ୍କୁ କାମରେ ବାଧା ଦେଇପାରେ ନାହିଁ। ଏଭଳି ଗୁରୁ ପାଖରେ ଥିଲେ ଶିଷ୍ୟକୁ ତ୍ରାହି ମିଳିବା ସମ୍ଭବ ନୁହେଁ, ତେଣୁ ନିରଳ ସ୍ୱଭାବରେ ଖଟିବାକୁ ପଡ଼ୁଥାଏ। ସେଥିରେ ମନରେ ଦୁଃଖ ନଥାଏ, ବରଂ ଆନନ୍ଦ ମିଳୁଥାଏ। ସତ୍ୟବାଦୀ ସ୍କୁଲରେ ତ ରୋଗୀ ସେବା ପାଠର ଗୋଟିଏ ଅଙ୍ଗ ଥିଲା। ଛୋଟ ଛୋଟ ପିଲାମାନଙ୍କର ଦେହ କାଛୁରି ପୁରି ଯାଇଥାଏ, ସକାଳେ ନିମ୍ବପତ୍ର ସିଝା ଗରମ ପାଣିରେ ଆଚାର୍ଯ୍ୟ ମହାଶୟ ନିଜେ ତାହା ଧୋଇ ସଫା କରିଦିଅନ୍ତି। କଷ୍ଟ ହେଉଥିଲେ ମଧ୍ୟ ତାଙ୍କ ଆଗରେ ମୁହଁ ବିକୃତ କରିବାକୁ ପିଲାମାନଙ୍କୁ ଲାଜ ଲାଗେ। ଆଚାର୍ଯ୍ୟ ମହାଶୟ ଏହିସବୁ କଥା କହି ପିଲାଙ୍କର ମନକୁ ସରସ କରିଦିଅନ୍ତି ଯେ କାଛୁ ଧୁଆ କଷ୍ଟ ସେ ଜାଣିପାରେ ନାହିଁ। ପାଳି ଅନୁସାରେ ଜଣେ ଲେଖାଏଁ ପିଲା ପ୍ରତିଦିନ ରୋଗୀ ସେବା କରନ୍ତି। ଯାହାର ପାଳି ତାହାର କାମ ହେଉଛି ସକାଳେ ଗୋଟିଏ ଛୋଟ ଗ୍ଲାସ୍ରେ କିଛି କିଛି ନିମ ଛେଲି ବା ଚିରେଇତା ସିଝା ପାଣି ପ୍ରତି ପିଲାକୁ ଦେବ। ଯେତେ ବଡ଼ ଅରୁଚିକର ହୋଇଥିଲେ ମଧ୍ୟ କାହାରି ନ ଖାଇବାକୁ ସାଧ୍ୟ ନାହିଁ। ରୋଗୀ ସେବକ ଆଚାର୍ଯ୍ୟ ମହାଶୟଙ୍କୁ କହିଦେବ ଯେ କିନ୍ତୁ ଯେ ସମସ୍ତଙ୍କୁ ଖୁଆଏ ସେଦିନଟା ତାର ଭାରି ଆନନ୍ଦ, ସେ ନିଜେ ଖାଏ ନାହିଁ। ତା କଥା ଆଚାର୍ଯ୍ୟ ମହାଶୟଙ୍କୁ କହିବାକୁ କେହି ନାହିଁ। ଛାତ୍ରାବାସର କୌଣସି ପିଲା ଜ୍ୱର ବା ଅନ୍ୟ କିଛି ବେମାରରେ ପଡ଼ିଲେ ତା ପାଖରେ ରାତିଦିନ ବସି ରହିବାକୁ ପଡ଼େ। ଡାକ୍ତରଖାନାରୁ ଔଷଧ ଆଣି ଠିକ୍ ସମୟରେ ଖୁଆଇବା, ନିର୍ଦ୍ଦିଷ୍ଟ ବେଳାରେ ଦେହର ଉତ୍ତାପ ମାପି ଚାର୍ଟରେ ପୂରଣ କରିବା, ଦୁଗ୍ଧ ହର୍ଲ ବାର୍ଲି ସାଗୁ ପସାରଣପତ୍ର ସଂଗ୍ରହ କରି ଆଣି ପଥି କରାଇବା ତାର ଦାୟିତ୍ୱ। ଯାହାର ଯେଉଁଦିନ ପାଳି ସେଦିନ ସେ ନିଷ୍ଠାର ସହିତ ଏହା କରିଥାଏ। ଏପରିକି ରୋଗୀର ମୁଣ୍ଡ ଗୋଡ଼ ଚିପିଦେବା, ଝାଡ଼ା ପରିସ୍ରା ବିଛଣାରେ ହୋଇଗଲେ ତାହା ସଫା କରିବାକୁ ସେ ତିଳେ ହେଲେ କୁଣ୍ଠାବୋଧ କରିନଥାଏ। ପାଠ ପଢ଼ିବା ସଙ୍ଗେ ସଙ୍ଗେ ପିଲା ଏହି ସେବା କାର୍ଯ୍ୟରେ ଅଭ୍ୟସ୍ତ ହୋଇଯାଏ। ଅନ୍ୟାନ୍ୟ ସ୍କୁଲଠାରୁ ସତ୍ୟବାଦୀ ସ୍କୁଲର ଯେ ବିଶେଷତ୍ୱ ଥିଲା ଏହି ରୋଗୀ ସେବା, ସେ ସମ୍ବନ୍ଧରେ ଅନ୍ୟତମ। ବର୍ଷକେ ଥରେ ରଥଯାତ୍ରା ସମୟରେ ପୁରୀ ଯାଇ ଯାତ୍ରୀଙ୍କର ସେବା କରିବାର ଦାୟିତ୍ୱ ସତ୍ୟବାଦୀ ସ୍କୁଲର ପିଲାମାନଙ୍କ ଉପରେ ପଡ଼ିଥାଏ। ଲକ୍ଷ ଲକ୍ଷ ଯାତ୍ରୀ ସମାଗମ ହେତୁ ସେ ସମୟରେ ପ୍ରଥମେ ପୁରୀରେ ହଇଜା ଦେଖାଯାଏ ଓ କ୍ରମେ ଅନ୍ୟତ୍ର ବ୍ୟାପିଯାଏ। ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ଓ ରୋଗୀମାନଙ୍କର ସେବା କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିମନ୍ତ୍ରଣରେ ସ୍କୁଲରୁ ବହୁ ସଂଖ୍ୟକ ଛାତ୍ର ସ୍ୱେଚ୍ଛାସେବକ ହୋଇ ଯାଇଥାନ୍ତି। ସେମାନଙ୍କର ରହିବା ଓ ଖାଦ୍ୟପେୟର ସୁବନ୍ଦୋବସ୍ତ ସରକାରଙ୍କ ପକ୍ଷରୁ କରାଯାଇଥାଏ। ଜଣେ ଡାକ୍ତର ମଧ୍ୟ ସେମାନଙ୍କ ପାଇଁ ଖଞ୍ଜା ଯାଇଥାନ୍ତି। ଲେଖକକୁ କେବଳ 2 ରଥଯାତ୍ରାରେ ସ୍ୱେଚ୍ଛାସେବକ ହେବାର ସୁଯୋଗ ମିଳିଥିଲା। ବନ୍ଧୁମାନଙ୍କ ମଧ୍ୟରେ ସେୟାର କରନ୍ତୁ। ଅଧିକରୁ ଅଧିକ ଓଡ଼ିଆ ସାହିତ୍ୟର ବିଷୟ, ରଚନା, ଗଳ୍ପ, କବିତା ଇତ୍ୟାଦି ଶୁଣିବାର ସୁଯୋଗ ନିଅନ୍ତୁ। ରହିଲୁ, ନମସ୍କାର।